ପଇଁତିରିଶ ସେହି ଦିନ ସନ୍ଧ୍ୟା ହୁଅନ୍ତେ ସେମାନଙ୍କୁ କହିଲେ, ଆସ ଆର ପାରିକି ଯିବା, ଆସ ଆର ପାରିକି ଯିବା। ଆମେ ପ୍ରତ୍ୟେକ ଏକ ପ୍ରକାର ଉତ୍ସାହିତ ହେଲାବେଳେ ପ୍ରଭୁ ପ୍ରଥମେ ଆମକୁ କିଛି କରିବାକୁ କୁହନ୍ତି, ତାହା ଆମକୁ ଲାଗେ ଆଗକୁ ବଢ଼ିଲା ପରି। ସେତେବେଳେ ଆମେ ତାଙ୍କଠାରୁ କିଛି ବାକ୍ୟ ପାଇଥାଉ କିମ୍ବା ପ୍ରତିଜ୍ଞା ପାଉ। ଯଦି ଆମେ ସବୁ ଛାଡ଼ି ମାର୍କ 5:1 ପଦକୁ ଯିବା, ତେବେ ଏହା କହେ ସେମାନେ ଆର ପାରିକୁ ଗଲେ। କି ଆଶ୍ଚର୍ଯ୍ୟ! ଯୀଶୁ କହିଲେ ଚାଲ ଯିବା, ଏବଂ ସେମାନେ ଗଲେ। କିନ୍ତୁ 36, 37, 38, 39, 40 এবং 41 ପଦଗୁଡ଼ିକରେ ଆମେ ଆଲୋଚନା କରିବାକୁ ହେବ। ଆମେ ଆଗକୁ 5:1 ପଦ ଦେଖିଥିଲୁ, ସେଥିପାଇଁ ଏଗୁଡ଼ିକୁ ମୁଁ ମଝି ବୋଲି କହୁଛି। ମୁଁ ସଚ୍ଚୋଟ ଭାବରେ କହୁଛି, ଆମେ ଅନେକ ସମୟରେ ମଝିରେ ହିଁ ରହିଥାଉ। ସମସ୍ତେ ନୂଆ ବିଷୟ ପାଇଁ ଆଗ୍ରହୀ ଥାଆନ୍ତି, ଶେଷରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲେ ପ୍ରତ୍ୟେକ ଆନନ୍ଦିତ ହୋଇପଡ଼ନ୍ତି। କିନ୍ତୁ ଅନେକ ଲୋକ ତାଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ, ସେମାନେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ, ସେମାନେ ତାଙ୍କର ସ୍ୱପ୍ନ ପୂରଣ ହେବା ଦେଖନ୍ତି ନାହିଁ, ସେମାନେ ତାଙ୍କ ଜୀବନରେ ଈଶ୍ୱରଙ୍କ ପ୍ରତିଜ୍ଞା ପୂରଣ ହେବା ଅନୁଭବ କରିନଥାନ୍ତି। କାରଣ ସେମାନେ ମଝିରେ କ'ଣ କରିବାକୁ ହେବ ତାହା ଜାଣିନଥାନ୍ତି। ମାର୍କ 4:36 ସେଥିରେ ସେମାନେ ଲୋକସମୂହକୁ ପରିତ୍ୟାଗ କରି ସେ ଯେପରି ଥିଲେ ସେପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ। ପୁଣି ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା, ଆଉ ପ୍ରବଳ ତୋଫାନ ହେଲା। ହଁ, ମୁଁ ଭାବୁନାହିଁ କ'ଣ ଘଟିବାକୁ ଯାଉଥିଲା। ଢେଉଗୁଡ଼ିକ ନୌକାରେ ପିଟି ହେଉଥିଲା, ତେଣୁ ଏହା ପ୍ରାୟ ଭର୍ତ୍ତି ହୋଇଯାଉଥିଲା। କିନ୍ତୁ ସେ ନୌକାର ପଛ ମଙ୍ଗରେ ଶୋଇପଡ଼ିଥିଲେ। ବାସ୍ତବରେ ଏହା ବର୍ତ୍ତମାନ ହୋଇନଥିଲା। ତୁମେ ନିରାଶ ଅଛ, ତୁମେ ଯେତେବେଳେ ତୋଫାନ ମଧ୍ୟରେ ଥାଅ ଏବଂ ତୁମେ ଅନୁଭବ କରିଛ କି ଯୀଶୁ ଶୋଇପଡ଼ିଛନ୍ତି। ଆମେ କେତେ ପ୍ରକାର ଉଦ୍ବିଗ୍ନ ମଧ୍ୟରେ ଥାଉ, ତାହା ନୁହେଁ କି ମୁଁ କ'ଣ କରିବାକୁ ଯାଉଛି। ତାପରେ ଆମେ ସବୁ ବିଷୟକୁ ରୂପ ଦେଇଥିବା ଆରମ୍ଭ କରିଥାଉ, ଆମେ ଚିନ୍ତା କରିବାକୁ ଆରମ୍ଭ କରିଥାଉ। ସମସ୍ୟା ସମାଧାନ ପାଇଁ ତୁମେ ପଚାରୁଥିବା ଅଧିକାଂଶ ଲୋକ ତାଙ୍କ ନିଜ ବିଷୟରେ କ'ଣ କରିବାକୁ ହେବ ଜାଣିନଥାନ୍ତି। ଫୋନ୍ ପାଖକୁ ନୁହେଁ, ସିଂହାସନ ପାଖକୁ ଯିବାକୁ ଚେଷ୍ଟା କର। ହେ ଗୁରୁ, ଗୁରୁ, ଆମେ ବୁଡ଼ି ଯାଉଛୁ, ଆପଣଙ୍କର କ'ଣ ଆମ ପାଇଁ ଚିନ୍ତା ନାହିଁ। ଓ ସେ ଉଠିଲେ, ପବନକୁ ଧମକାଇଲେ ଓ ସମୁଦ୍ରକୁ କହିଲେ ସୁସ୍ଥିର ହୁଅ, ଏବଂ ତୋଫାନ ଶାନ୍ତ ହେଲା, ଏବଂ ସେଠାରେ ସବୁ ଧୀର ସ୍ଥିର ହେଲା, ଏବଂ ଗୋଟିଏ ପ୍ରକୃତ ଶାନ୍ତି। ଏବଂ ସେ ସେମାନଙ୍କୁ କହିଲେ, ତୁମେମାନେ କାହିଁକି ଏତେ ଭୀରୁ ଓ ଭୟଭୀତ? ଯଦି ତୁମମାନଙ୍କର ବିଶ୍ୱାସ ନାହିଁ, ଠିକ୍ ଅଛି, ଠିକ୍ ଅଛି, ମୋର ବିଶ୍ୱାସ ଅଛି। ହଁ, ଠିକ୍ ଅଛି, ହଁ ଯୀଶୁ, ମୋର ବିଶ୍ୱାସ ଅଛି। ମୁଁ ଭାବୁଛି ମୋର ତୁମଠାରେ ବିଶ୍ୱାସ ଅଛି। ତୁମେ ଜାଣିଛ, ଗୋଟେ ବିଷୟ ହେଲା ଯୀଶୁଙ୍କ ଠାରେ ବିଶ୍ୱାସ କରିବା, ଆଉ ଗୋଟିଏ ବିଷୟ ହେଉଛି ସେହି ବିଶ୍ୱାସକୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର କରିବାକୁ ଶିଖିବା, ଏବଂ ତାହା ହିଁ ଝଡ଼ ସମୟରେ ଶାନ୍ତ ହେବାକୁ ଶିଖାଇବ। କି ଆମେନ୍ କହିପାରିବେ କି? ସକାଳର ଶାନ୍ତ ପରିବେଶରେ ମୁଁ ଆନନ୍ଦର ଶବ୍ଦ ଶୁଣିବାକୁ ଭଲ ପାଏ। ପ୍ରତ୍ୟେକ ଦିନ ଉପାସନାରେ ଯୋଗ ଦେବା ଓ ସେହି ଗୀତଗୁଡ଼ିକୁ ଗାଇବା, ଏହାର ଶବ୍ଦ କେତେ ଚମତ୍କାର! କିନ୍ତୁ ତୁମେ ଜାଣିଛ, ଆମେ ଚାହୁଁନାହୁଁ କି ତୁମେ ଏହିଠାରେ ହିଁ ତାହା ଚାହିଁବ। ଯେତେବେଳେ ସବୁ ପରିସ୍ଥିତି ଠିକ୍ ଥିବ, ଆମେ ଚାହିଁଛୁ ତୁମେଠାରୁ ସେହି ଆନନ୍ଦ। ଯେତେବେଳେ ତୁମର ଆନନ୍ଦ ଦେବା ପାଇଁ କିଛି ବିଷୟ ନଥିବ, ଆନନ୍ଦ ସବୁବେଳେ ଅତ୍ୟଧିକ ଆନନ୍ଦ ଦେଇନଥାଏ। ଏବଂ ଯେପରି ତୁମେ କଷ୍ଟରେ ହସିଥାଅ, ମୁଁ ଗୋଟିଏ ସଂଜ୍ଞା ଭଲ ପାଏ ଶାନ୍ତି ଓ ଆନନ୍ଦ ବିଷୟରେ, ନିଶ୍ଚଳ ଆନନ୍ଦ, ନିଶ୍ଚଳ ଆନନ୍ଦ। ଜାଣିଛ, ଗତକାଲି ଉପରବେଳା ମୁଁ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇଥିଲି। ନିଶ୍ଚଳ ଆନନ୍ଦ, ଜାଣିଛ, ଗତକାଲି ମୁଁ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇଥିଲି। ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟକ୍ରମର ମଝି ସମୟରେ ଖଟରେ ପଡ଼ି ବିଶ୍ରାମ ନେଉଥିଲି, ପ୍ରକୃତରେ ମୁଁ ଶୋଇନଥିଲି। ସେହି ସମୟରେ ମୋର ଗୋଟେ ଚିନ୍ତା ଆସିଲା। ମୁଁ କହିଲି, ତୁମେ ଜାଣିଛ ଯୀଶୁ, ମୋ ଜୀବନକୁ ମୁଁ ଭଲ ପାଏ। ଏହା ଗୋଟେ ଚମତ୍କାର ଅନୁଭୂତି ଥିଲା, କାରଣ ବହୁ ବର୍ଷ ଧରି ମୁଁ ଜୀବନକୁ ଭଲ ପାଉନଥିଲି, ମୁଁ କେବେ ସନ୍ତୁଷ୍ଟ ନଥିଲି, ମୁଁ ନିଜକୁ ଭଲ ପାଉନଥିଲି, ମୁଁ ଅନେକ ଲୋକଙ୍କୁ ଭଲ ପାଉନଥିଲି, ଯାହା ଘଟି ଯାଉଥିଲା ତାହାକୁ ବି ଭଲ ପାଉନଥିଲି, ମୁଁ ଜଣେ ଆନନ୍ଦ ପ୍ରିୟ ନଥିଲି। କିନ୍ତୁ ଈଶ୍ୱରଙ୍କ ପ୍ରଶଂସା ହେଉ, ମୁଁ ଗୀର୍ଜାକୁ ଯାଉଥିଲି। ଜଣେ ବ୍ୟକ୍ତି ସାକ୍ଷାତକାରରେ ମୋତେ ପ୍ରଶ୍ନ ପଚାରି କହିଲେ, ଜାଣିଛ, ତୁମେ ଗୀର୍ଜାର ଧର୍ମର ବିରୋଧୀ? ଜମା ନୁହେଁ, ନାହିଁ, ତାହା କେତେ ବିରକ୍ତିଜନକ କଥା। ଆମର ସେଣ୍ଟ ଲୁଇସ୍ରେ ଗୀର୍ଜା ଅଛି, ମୁଁ ଚାହେଁ ଲୋକମାନେ ଗୀର୍ଜା ଯାଆନ୍ତୁ। ମୁଁ ନିୟମିତ ଗୀର୍ଜା ଯିବାକୁ ଚାହେଁ, ତୁମେ ସେହି କାର୍ଯ୍ୟକ୍ରମ କରିବା ଦରକାର। ମୁଁ କେବଳ ନାମକୁ ମାତ୍ର କରିବାକୁ ଚାହେଁ ନାହିଁ, ମୁଁ ଚାହେଁ ତୁମେ ଯାଅ, ତୁମେ ସେଠାକୁ ଯିବା ଦରକାର, କାରଣ ତୁମେ ବଢ଼ୁଛ ଓ ଶିକ୍ଷା କରୁଛ ଓ ଈଶ୍ୱରଙ୍କ ଉପାସନା କରୁଛ ଏବଂ ତୁମେ ତୁମର ସମ୍ପୂର୍ଣ୍ଣ ଲକ୍ଷ୍ୟରେ ଯିବା ବେଳେ ମୁଁ ଯାଉଛି କିନ୍ତୁ ଶିଖିବା ପାଇଁ ଏବଂ ମୁଁ ଯାଉଛି ଏହା କରିବି। ଆମେ ଶିଖିବାକୁ ଓ କରିବାକୁ ଆସିଛୁ, ଆମେ ଯେଉଁ ସ୍ଥାନରେ ଏହା କରିବାକୁ ଆସିଛୁ ଏହା ଝଡ଼ ମଧ୍ୟରେ, ଏଠାରେ ଏହା କରିବା ସହଜ। ଆମେ ଶିଖିବାକୁ ଓ କରିବାକୁ ଆସିଛୁ, ଆମେ ଯେଉଁ ସ୍ଥାନରେ ଏହା କରିବାକୁ ଆସିଛୁ ଏହା ଝଡ଼ ମଧ୍ୟରେ, ଏଥିରେ କଷ୍ଟ କରିବାର କିଛି ନାହିଁ। ତୁମେ ଗୋଟିଏ ଆରାମଦାୟକ ଆସନ ପାଇଛ, ମୁଁ ତୁମକୁ ବାକ୍ୟ ଦେବାକୁ ଅଧ୍ୟୟନ କରିଛି, ତୁମେ ସୁନ୍ଦର ଗୀତ ଗାଇପାରୁଛ, ଏସବୁ କେବଳ ତୁମ ପାଇଁ। ଏଠାରେ ପ୍ରବେଶ ପାଇଁ ଆମେ କିଛି ମୂଲ୍ୟ ମାଗିନଥାଉ, କେବଳ ତୁମେ। ମୋତେ ଖୁଆଅ, କିନ୍ତୁ ମୁଁ ତୁମକୁ କହିପାରେ ତୁମେ ଏଠାରୁ ବାହାରକୁ ଗଲାପରେ ଏହା କେତେ ସହଜ ହେବ ନାହିଁ। ବନ୍ଦ କର, ଘଟିବାକୁ ଆରମ୍ଭ କରୁଛି। ଆମେନ୍। ଗୋଟିଏ ବିଷୟକୁ ମୁଁ ପ୍ରକୃତରେ ଉପଭୋଗ କରେ ଯେତେବେଳେ ମୁଁ ଶେଷ କରିଥାଏ। ଦିନ ବେଳାରେ ମୋର ପ୍ରଚାର ସହିତ ମୁଁ ଆଉ ରାତିରେ ତାହା କରେ ନାହିଁ, ଗୋଟେ କପ୍ କଫି ସହିତ। ହଁ, ଠିକ୍ ଅଛି, ତେଣୁ ପେଟ ଭିତରୁ କହେ, ଷ୍ଟାରବକ୍ସର ଆତ୍ମସନ୍ତୋଷ କଫି ପାଇଁ ଧନ୍ୟବାଦ ପ୍ରଭୁ। ତେଣୁ ମୁଁ ମୋ ନିଜର ଛୋଟ କପ୍ରେ ନିଏ। ମୁଁ ଷ୍ଟାରବକ୍ସରୁ ଗୋଟିଏ 2 କପ୍ ବିଶିଷ୍ଟ ଥର୍ମୋଫ୍ଲାସ୍କ ନେଇଥିଲି, ସେଥିରେ କଫି ବେଶୀ ସମୟ ପାଇଁ ଗରମ ରୁହେ, ବେଶୀ ସମୟ ପର୍ଯ୍ୟନ୍ତ ମୁଁ ତାହା ଭଲ ପାଏ, ଏହା ତମ୍ବା ରଙ୍ଗର। ତେଣୁ ତୁମେ ଜାଣ, କେହି ଜଣେ ମୋତେ କଫି ଆଣିକି ଦେଲେ, କିଣିକି ଆଣିଥିବାରୁ ଏହା ଏକାଥରେ ପ୍ରସ୍ତୁତ ହୋଇଥିଲା। ଯେତେବେଳେ ମୁଁ ଚାଲିଗଲି, ମୁଁ ଚାଲିଗଲି ଏବଂ କିଏ ମୋର କଫି ଚୋରି କରିନେଲା। ମୋ କପ୍, ମୋ ମଲାଇ, ସବୁକିଛି ଚାଲିଗଲା, ଚାଲିଗଲା। ହଁ, ତୁମେ କ'ଣ ଜାଣିଛ, ମୁଁ ଗୋଟେ ଦିନ ମନେ ପକାଇ ପାରିବି ଯେତେବେଳେ ମୁଁ ଯେତେବେଳେ ସେହି ବିଷୟ ପାଇଁ ମୁଁ ଯୋଗ୍ୟ ଥିଲି, ମୁଁ ଭାବୁଛି ପ୍ରକୃତରେ ଯୋଗ୍ୟ। ମୁଁ ଦ୍ୱନ୍ଦ୍ୱରେ ଥିଲି, ଠିକ୍ ଅଛି ପ୍ରଭୁ, ସକାଳେ ମୋ ହୃଦୟରୁ ସେହି ଲୋକ ସମସ୍ତଙ୍କୁ ବାହାର କରିଦେଲି, ମୁଁ ଗୋଟେ କପ୍ କଫି ଚାହିଁଲି। ମୋ ବିଷୟରେ କ'ଣ ଜାଣିଲ, କାହିଁକି ମୋର ଏପରି ହେଲା, ମୁଁ ବୁଝିପାରିଲି ନାହିଁ, ସତନ ସର୍ବଦା ମୋ ପାଖରେ ଥିଲା। ମୁଁ ଭାବୁଛି ହେଇପାରେ ଭଲ ପାଇଁ। 5 ମିନିଟ୍ ମୁଁ ରାଗିଗଲି ଓ ତାପରେ ମୁଁ ହସିଲି, ମୁଁ କହିଲି, ତୁମେ କ'ଣ ଜାଣ, ଏହା ପ୍ରକୃତରେ ମଜା କଥା। ଏବଂ ମୁଁ କହିଲି, ଯିଏ ମୋର କଫି ନେଇଛି ତା ପାଇଁ ମୁଁ ଦୁଃଖିତ। ବର୍ତ୍ତମାନ କେହି ଜଣେ ପଛପଟେ ସଫା କରୁଅଛି, ସେମାନେ ଭାବିଲେ ସେମାନେ ଠିକ୍ କରୁଛନ୍ତି, ତେଣୁ ସେମାନେ ତାହାକୁ ଫୋପାଡ଼ି ଦେଲେ। ମୁଁ କିନ୍ତୁ ଜାଣିପାରିଲି ନାହିଁ କିପରି ତୁମେ ପୁରା ନୂଆ କଫି ମଗ୍କୁ ଫୋପାଡ଼ି ପାରିଲ, କିନ୍ତୁ ତୁମେ ଜାଣିଛ ଲୋକମାନେ ଏହାକୁ ଭିନ୍ନ ପ୍ରକାରେ ବୁଝିଲେ, ତେଣୁ 5 ମିନିଟ୍ ପରେ ମୁଁ ବିଶ୍ୱାସ କରିବାକୁ ନିଷ୍ପତ୍ତି ନେଲି। ଆମେନ୍। ଏହି ପ୍ରକାର ଘଟଣା ସବୁବେଳେ ଘଟି ଚାଲିଥାଏ, ସବୁବେଳେ ତୋଫାନ ଥାଏ। ଏଠାରେ ଗୋଟିଏ ବିଷୟ ଛିଡ଼ା ହୁଅ ଓ ପ୍ରଚାର କର, ଏହା ତୁମ ପାଇଁ ଆଉ ଏକ ବିଷୟ, ବସ ଓ ଶୁଣ। ଆମେ ପ୍ରଚାର କରିବା ଓ ବଞ୍ଚିବା, ବଞ୍ଚିବା। ଅନେକ ସମୟରେ ମୁଁ ଯାହା ପ୍ରଚାର କରେ ମୁଁ ସେଥିରେ ପରୀକ୍ଷିତ ହୁଏ। ବାଇବେଲ କୁହେ, ଯେତେବେଳେ ମଞ୍ଜି ବୁଣାଯାଏ ତୁମର ହୃଦୟରେ, ବାଇବେଲ କୁହେ ଯେତେବେଳେ ମଞ୍ଜି ବୁଣାଯାଏ ତୁମର ହୃଦୟରେ, ଶୈତାନ ସଙ୍ଗେ ସଙ୍ଗେ ଆସିଥାଏ ସେହି ବୁଣା ଯାଇଥିବା ମଞ୍ଜିକୁ ଚୋରାଇବା ପାଇଁ। ଏବଂ ମୁଁ ଭାବୁଛି ସେହିପରି ଉପାୟରେ ଚୋରି କରେ ତୁମେ ଶୁଣିଥିବା ବିଷୟରେ ସେ ଅତି ସରଳ ପରୀକ୍ଷା ଆଣିଥାଏ। ଆମେ କ'ଣ ଅଭ୍ୟାସ କରିପାରିବା, କୁହ, ଏହା କେବଳ ଗୋଟିଏ ପରୀକ୍ଷା। ଆମେ କ'ଣ ଅଭ୍ୟାସ କରିପାରିବା, କୁହ, ଏହା କେବଳ ଗୋଟିଏ ପରୀକ୍ଷା। ଆମେନ୍। ତେଣୁ ଏହା ଝଡ଼, ଏବଂ ଯୀଶୁ କହିଲେ, ତୁମେ କାହିଁକି ଏପରି ଛଳନା କରୁଅଛ, ତୁମର ବିଶ୍ୱାସ କେଉଁ ଆଡ଼େ ଗଲା, ଯୀଶୁ ଆମ ପାଇଁ ମରିଲେ, ଏହା ଆମ ପାଇଁ ବହୁତ ଅଧିକ। ଜଗତ ମଧ୍ୟ ଦେଇ ବିଜୟୀ ହେଲେ, ଏହା ତାଠାରୁ ଅଧିକ। ମୁଁ ବିଶ୍ୱାସ କରେ ଆମର ଈଶ୍ୱରଙ୍କ ପାଇଁ କର୍ତ୍ତବ୍ୟ ଅଛି ଆମେ ଏଠାରେ ଥିବାବେଳେ କିପରି ବିଜୟୀ ହୋଇ ବଞ୍ଚିବା ତାହା ଶିକ୍ଷା କରିବା, କାରଣ ଲୋକମାନେ ଆମଠାରେ ଯୀଶୁଙ୍କୁ ଦେଖିବେ, ଆମେ ତାଙ୍କର ସାକ୍ଷୀ, ଆମେମାନେ ତାଙ୍କର ରାଜଦୂତ। ଆମ ପାଇଁ ସେ ଜଗତକୁ ପୁନର୍ବିଚାର କରୁଛନ୍ତି, ତେଣୁ ସେମାନେ ଚାହୁଁନାହାନ୍ତି ଦୁଃଖ ଭରା ବିଷାଦ, ଭାଙ୍ଗିଯାଇଥିବା ଦୟନୀୟତା, ନର୍କକୁଣ୍ଡ। ସେମାନେ ଏପରି ଲୋକ ଦେଖିବାକୁ ଚାହୁଁଛନ୍ତି ଯେଉଁମାନେ ବିଜୟୀ ଆନନ୍ଦ ପାଇଛନ୍ତି, ଶାନ୍ତି ପାଇଛନ୍ତି। ସେମାନେ ପ୍ରେମୀ ଲୋକ, ସେମାନେ ସମସ୍ତେ ଅସାଧାରଣ ଭକ୍ତିରେ ପରିପୂର୍ଣ୍ଣ। ସେମାନେ ଅତ୍ୟନ୍ତ ଭୟାଳୁ ଏବଂ ଏକ ଆରେକକୁ କହୁଥିଲେ, ହଁ କିଏ ସେହି ଲୋକ, ପବନ ମଧ୍ୟ ତାହାକୁ ମାନିଥାଏ। ତାପରେ ସେମାନେ ଆରପାରିକି ଆସିଲେ, ଯୋହାନ 14:27 ଦେଖିବା। ମୁଁ ଚାହୁଁଛି ତୁମେ ଏହା ବୁଝ, ଏକ ବାର୍ତ୍ତାରେ ଯୀଶୁ ଆମ ପାଇଁ ଗୋଟିଏ ପୂର୍ବାଧିକାରୀ ଛାଡ଼ି ଯାଇଛନ୍ତି। କୌଣସି ପ୍ରେମୀ ମଣିଷ ଯେତେବେଳେ ସେ ମରେ, ସେମାନେ ସାଧାରଣତଃ କିଛି ଛାଡ଼ି ଯାଇଥାନ୍ତି ସେମାନଙ୍କ ପ୍ରିୟଜନଙ୍କ ପାଇଁ, ଏବଂ ଯୀଶୁ ଆମ ପାଇଁ ପୂର୍ବାଧିକାର ଛାଡ଼ି ଯାଇଛନ୍ତି। କିନ୍ତୁ ସେ ଛାଡ଼ି ଯାଇଥିବା ଗୋଟିଏ ଶେଷ କଥା ଯୋହାନ 14:27 ଉଲ୍ଲେଖିତ ଅଛି, ଏବଂ ତାହା କୁହେ, ମୁଁ ତୁମକୁ ଶାନ୍ତି ଦାନ କରିଯାଉଅଛି, ମୋ ନିଜର ଶାନ୍ତି ମୁଁ ତୁମମାନଙ୍କୁ ଦାନ କରୁଅଛି, ଜଗତ ଯେପରି ଦାନ କରେ ମୁଁ ତୁମମାନଙ୍କୁ ସେହିପରି ଦାନ କରୁନାହିଁ। ବର୍ତ୍ତମାନ ହେ ଦେଖ, ତୁମମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ, ତୁମେ ନିଜକୁ ଉଦ୍ବିଗ୍ନ ଓ ବିଚଳିତ ହେବାକୁ ଦିଅ ନାହିଁ। ହଁ ମୁଁ ତୁମକୁ ସାହାଯ୍ୟ କରିପାରିବି ତୁମ ନିଜକୁ ଭୟଭୀତ ହେବାକୁ ବା ଭୟ ପ୍ରଦର୍ଶନ କରିବାକୁ ଅନୁମତି ଦିଅ ନାହିଁ। ତୁମେ କେତେ ଗୁଡ଼ିଏ ବିଷୟ ପାଇଁ ତୁମକୁ ନିଷ୍ପତ୍ତି ନେବା ପାଇଁ ହେବ, ଏବଂ ପ୍ରଥମ ନିର୍ଣ୍ଣୟ ତୁମକୁ ନେବାକୁ ହେବ, ଶାନ୍ତି ବିନା ମୁଁ ରହିବାକୁ ଇଚ୍ଛା କରେ ନାହିଁ। ତେଣୁ ଶାନ୍ତି ପାଇବା ଆଗରୁ ତୁମେ କେତେ ଗୁଡ଼ିଏ ବିଷୟ ପାଇଁ ତୁମକୁ ନିଷ୍ପତ୍ତି ନେବା ପାଇଁ ହେବ, ଏବଂ ପ୍ରଥମ ନିର୍ଣ୍ଣୟ ତୁମକୁ ନେବାକୁ ପଡ଼ିବ, ଶାନ୍ତି ବିନା ମୁଁ ରହିବାକୁ ଇଚ୍ଛା କରେ ନାହିଁ, ମୁଁ ଶାନ୍ତି ବିନା ରହିପାରିବି ନାହିଁ। ତୁମେ ଦେଖିବ ମୁଁ ମୋ ଜୀବନରେ ଅନେକ ସମୟ ଦୁଃଖ ଦୁର୍ଦ୍ଦଶାରେ କାଟିଛି, ହୁଏତ 15 ବର୍ଷ ଆଗରୁ ମୁଁ ଶାନ୍ତି ପାଇବାକୁ ଗୋଟିଏ ନିଷ୍ପତ୍ତି ନେଲି, ମୁଁ ଆନନ୍ଦ ପାଇବାକୁ, ଧାର୍ମିକତା ପାଇବାକୁ ନିଷ୍ପତ୍ତି ନେଲି, କାରଣ ତାହା ହିଁ ରାଜ୍ୟ। ସାମାନ୍ୟ ଭୁଲ ପାଇଁ ଦୋଷୀ ମନୋଭାବକୁ ନେଇ ମୁଁ ମୋର ଅବଶିଷ୍ଟ ଜୀବନ ବିତାଇବାକୁ ଚାହୁଁନାହିଁ। ଆମେ ଭୁଲ କରୁଥିବା ବିଷୟ ପାଇଁ କ୍ଷମା ପାଇବାର ଗୋଟିଏ ରାସ୍ତା ଯୋଗାଇ ଅଛନ୍ତି, ଏବଂ ସେ କହିଛନ୍ତି ଖ୍ରୀଷ୍ଟରେ ନିନ୍ଦା ନଥିଲା। ନିନ୍ଦା ହେଉଛି ସମ୍ପୂର୍ଣ୍ଣ ସମୟକୁ ନଷ୍ଟ କରିବା, ଏହା ତୁମକୁ ଉତ୍ତମ ବ୍ୟବହାର ଶିଖାଇବ ନାହିଁ, ଏହା କେବଳ ତୁମେ ଯେଉଁଠାରେ ଅଛ ସେଠାରେ ଅଟକାଇ ରଖିବ। ଈଶ୍ୱରଙ୍କ ରାଜ୍ୟ କେବଳ କ୍ଷୁଧିତ ଓ ତୃଷିତ ନୁହେଁ। ଆମେନ୍। ଈଶ୍ୱର ତୁମ ପାଇଁ ଚମତ୍କାର ବିଷୟମାନ ରଖିଛନ୍ତି, କିନ୍ତୁ ତୁମକୁ ତାହା ପାଇବାକୁ ହେଲେ ନିର୍ଣ୍ଣୟ କରିବାକୁ ହେବ, ଏବଂ ତାହାକୁ ପୃଥିବୀର କୌଣସି ମନୁଷ୍ୟ ବା ନର୍କର ଶୈତାନ ଛଡ଼ାଇ ନେଇପାରିବ ନାହିଁ। ତୁମକୁ ଆଜି ହିଁ ନିର୍ଣ୍ଣୟ କରିବାକୁ ପଡ଼ିବ। ଏବଂ ଏଠାରେ ଖରାପ ସମ୍ବାଦ ଆସିଲା, ଶୁଭ ସମ୍ବାଦ ହେଉଛି ଯୀଶୁ ଶାନ୍ତି ପ୍ରଦାନ କରିବା। ଖରାପ ସମ୍ବାଦ ହେଲା ତୁମେ ତାହା ପାଇବାକୁ ଚେଷ୍ଟା କରୁଛ। ଏହାକୁ ଆଉ ଥରେ ଦେଖିବା, ମୋର ଶାନ୍ତି ମୁଁ ତୁମଠାରେ ଛାଡ଼ି ଯାଉଅଛି, କାରଣ ଦେଖ ଏହିଠାରେ କଥା ଅଛି, ହେ ଈଶ୍ୱର ମୁଁ ପ୍ରାର୍ଥନା କରୁଛି ତୁମେ ମୋତେ ଶାନ୍ତି ଦିଅ, ମୁଁ ଇଚ୍ଛା କରୁଛି ଶାନ୍ତି ଦେଇଥାଅ। ତୁମେ ପ୍ରକୃତରେ ଶାନ୍ତି ପାଇବା ପାଇଁ ପ୍ରାର୍ଥନା କରିବା ଦରକାର ନାହିଁ, ସତରେ କହିବାକୁ ଗଲେ ତୁମକୁ କେବଳ ତାହା ପାଇଛ ବୋଲି ଈଶ୍ୱରଙ୍କୁ ଧନ୍ୟବାଦ ଦେବା କଥା, କାରଣ ସେ ଠିକ୍ ଏହିଠାରେ କହିଛନ୍ତି ତୁମେ ପାଇସାରିଛ। ମୁଁ ଭାବୁଛି ଆମେ ଅନେକ ବିଷୟ ପାଇଁ କହିଛୁ, ମାତ୍ର ଆମର ଯାହା ଅଛି ତାହାକୁ ଚିହ୍ନଟ କରିବାକୁ ହେବ, ଏବଂ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ହେବ, ଏବଂ ତାପରେ ବିଶ୍ୱାସ ମନୋଭାବ ପ୍ରକୃତରେ ଆମର ମନ ଓ ଆତ୍ମାରୁ ବାହାରକୁ ଆସିବ, ହେ ଈଶ୍ୱର ମୋତେ ଶାନ୍ତି ଦିଅ, ଧନ୍ୟବାଦ ପ୍ରଭୁ ମୁଁ ଶାନ୍ତି ପାଇଛି, ମୋତେ ଏ ଶାନ୍ତିରେ ଚାଲିବା ପାଇଁ ଅନୁଗ୍ରହ କର, ମୁଁ କ'ଣ କରୁଛି ମୋତେ ଦେଖିବାକୁ ଦିଅ, ତାହା ହିଁ ମୋତେ ବଢ଼ିବାରେ ଉତ୍ସାହିତ କରିବ, ମୋତେ ଦେଖାଅ ମୁଁ କ'ଣ କରିବି ଏବଂ କରିବାକୁ ଅନୁଗ୍ରହ କର। ତୁମେ ତୁମ ନିଜରୁ ଏହା କରିପାରିବ ନାହିଁ, ତୁମେ ତାଙ୍କ ଉପରେ ସବୁବେଳ ପାଇଁ ନିର୍ଭର କରିବ। କିନ୍ତୁ ମୁଁ ଶେଷରେ ନିର୍ଣ୍ଣୟ କଲି, ଶେଷରେ ମୁଁ ମୋ ଜୀବନର ବାକି ସମୟ କାଟିବାକୁ ଚାହେଁ ନାହିଁ ଶାନ୍ତି ବିନା। ଠିକ୍ ଅଛି, ଗୋଟେ ବିଷୟ ତୁମକୁ କହିବାକୁ ହେବ, ଯଦି ତୁମେ ଶାନ୍ତି ଚାହୁଁଛ ତେବେ ଶିଖିବାକୁ ହେବ କିପରି ଚିନ୍ତିତ ହେବ ନାହିଁ, ଚିନ୍ତିତ ହୁଅ ନାହିଁ। ଚିନ୍ତା ନଥିବା ସମସ୍ୟାକୁ ଆଂଶିକ ମୂଲ୍ୟ ଦେଲା ପରି ଚିନ୍ତା ହେଉଛି ସମୁଦାୟ ଭାବେ ସମ୍ପୂର୍ଣ୍ଣ ବେକାର ସମୟ ନଷ୍ଟ। ଚିନ୍ତିତ ଥିବା ତୁମ ସମସ୍ୟାର ସମାଧାନ କରିପାରେ ନାହିଁ, ଏହା କେବଳ ତୁମକୁ କଷ୍ଟ ଦେବ। ମୁଁ କହୁଛି ତୁମର ଶାନ୍ତି ଅଛି ଏବଂ ତୁମର ଶକ୍ତି ଅଛି। ମୋର ଶାନ୍ତି ଅଛି ଓ ମୋର ଶକ୍ତି ଅଛି, ସେଥିପାଇଁ ଚିନ୍ତିତ ହେବି ନାହିଁ। ମୁଁ ବର୍ତ୍ତମାନ ମୁଁ ଏ ବିଷୟ ପ୍ରକୃତରେ ମନୋଯୋଗୀ ହେବି ଓ ମୁଁ ଜାଣେ ଏହା ମୋତେ କହିବାକୁ ଦିଏ ନାହିଁ। କହୁଛି ଘରକୁ ଯାଅ, ଦୁଃଖ କର ନାହିଁ, ଯେପର୍ଯ୍ୟନ୍ତ ମୁଁ ପାରିବି ତୁମେ ଦୁଃଖର କାରଣ ବୁଝିବାରେ ମୁଁ କିଛି ସାହାଯ୍ୟ କରିନପାରେ, ଗୋଟେ କାର୍ଯ୍ୟ ମୁଁ କରିପାରେ, ତାହା ହେଲା ଦୁଃଖ କରିବାର କେତୋଟି କାରଣ। ପ୍ରଥମ କାରଣ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଭାବୁ ଯେ ଆମେ ସମାଧାନ କରିପାରିବୁ, ଆମେ ନିଜେ ସମାଧାନ କରିପାରିବୁ, ଏପର୍ଯ୍ୟନ୍ତ ଆମେ ତାହା କରିପାରିନାହୁଁ। ପ୍ରଭୁ ଆମକୁ ତାହା କରିବାକୁ ଦେଉନାହାନ୍ତି, ଆମକୁ ତାଙ୍କ ଉପରେ ନିର୍ଭର କରିବାକୁ ଭରସା କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ କେତେ ବର୍ଷରେ ଅଛି ଯାହା ଆମେ କରିପାରିବୁ ଏବଂ କରିବା ଉଚିତ, ଯେ ତାହା ଆଗେ କରିବା ଉଚିତ, କିନ୍ତୁ ଯେଉଁ ମୁହୂର୍ତ୍ତରେ ତୁମେ ତାହା ଆରମ୍ଭ କରିବ ତୁମେ ନିରାଶ ହେବ ଏବଂ ହତାଶ ହେବ। ଯେତେବେଳେ ତୁମେ ତୁମ ପାଇଁ କିଛି କରିବାକୁ ଚେଷ୍ଟା କରିବ ତୁମେ କିଛି କରିପାରିବ ନାହିଁ। ଉଦାହରଣ ସ୍ୱରୂପ ଲୋକମାନଙ୍କୁ ବଦଳାଇବାକୁ ଚେଷ୍ଟା କରିବା। ମୁଁ ଭାବୁଛି ଆମ ଭିତରୁ କେତେଜଣ ମହିଳା, ଆସନ୍ତୁ ଗୋଟେ ମିନିଟ୍ ପାଇଁ ଆମେ ମହିଳାମାନଙ୍କ ସହିତ କଥା ହେବା, କେତେଜଣ ମହିଳା ନିଜର ସ୍ୱାମୀମାନଙ୍କୁ କେବେଠାରୁ ବଦଳାଇବାକୁ ଚେଷ୍ଟା କରି ନିରାଶ ହୋଇଛନ୍ତି। ଏକ ପ୍ରକାର ଜଟିଳତା ପରି କାର୍ଯ୍ୟ ନୁହେଁ କି ଗୋଟିଏ କାର୍ଯ୍ୟକୁ ବାରମ୍ବାର କରିବା? ତୁମେ ତାହାକୁ ପରିବର୍ତ୍ତନ କରୁନା, ବରଂଚ ମୁଁ ଅନେକ ଥର ଦେଖିଛି ଯେବେ ମୁଁ ଡେମ୍ଙ୍କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ ତାହା ଆହୁରି ମନ୍ଦ ହୁଏ, ସେ ଆଉ ଗୋଟିଏ ସୋପାନକୁ ଚାଲିଯାଆନ୍ତି। କାରଣ ତୁମେ ଦେଖିବ ଲୋକମାନେ ନିୟମରେ ରହିବାକୁ ଭଲ ପାଆନ୍ତିନି, ନିୟମ ଦ୍ୱାରା ପାପ ବଢ଼ିଥାଏ। ତେଣୁ ତୁମେ କାହାକୁ କିଛି କରିବାକୁ ଭାବିବ ସେତେବେଳେ ଶରୀର ସେହି କାର୍ଯ୍ୟ ନ କରିବାକୁ ଦୃଢ଼ବଦ୍ଧ ହୋଇ ପ୍ରତିକ୍ରିୟା ପ୍ରକାଶ କରିବ। କଥା ହେଲା, ଯଦି ତାହାକୁ ବନ୍ଦ କରିବାକୁ ଚେଷ୍ଟା କରିବ ସେ ଯାଏ ହୃଦୟ ପରିବର୍ତ୍ତନ ନ ହୋଇଛି, ତେବେ ଏହାକୁ ଅନ୍ୟ ଭାବରେ ଦେଖିଲେ ଛାଚି ଦାଣ୍ଡୁ ଖେଳ ଭାବି ତୁମେ ଜାଣିଛ କାଠକୁ ଦଣ୍ଡାରେ ପିଟିଲେ ତାହା ଉପରକୁ ଆଠି ପୁଣି ଫେରିଆସେ, ଉପରକୁ ଯାଇ ପୁଣି ଫେରିଆସେ ଏବଂ ଏଠାରେ ପୁଣି ଥରେ। ତାହା କେବଳ ଈଶ୍ୱର ମନୁଷ୍ୟର ଅନ୍ତରକୁ ପରିବର୍ତ୍ତନ କରିପାରନ୍ତି, ହୃଦୟ ଆମେନ୍। ଏବଂ ମୁଁ ତୁମକୁ ଗୋଟିଏ ଶୁଭ ସମ୍ବାଦ ଦେଉଛି, ଯଦିଓ ମୁଁ ଜାଣିନାହିଁ ଆପଣ କେତେ ବର୍ଷ ହେଲା ବିବାହ କରିଛନ୍ତି, ମୁଁ କିନ୍ତୁ 43 ବର୍ଷ ହେଇଗଲାଣି ବାହା ହେଇଛି ଜଣେ ଲୋକଙ୍କୁ, ଏବଂ ସେହି ଲୋକ ମୁଁ ତୁମକୁ କହୁଛି ଶେଷରେ ମୁଁ ଜାଣେ 8-9 ବର୍ଷ ଧରି ଏହି ବାହାଘର ବହୁତ ସହଜ ଥିଲା। ମୁଁ କହିବାକୁ ଚାହେଁ ମୁଁ ଏପରି ଥିଲି, ଯାହା ଇଚ୍ଛା କରୁଛି ମୁଁ ସେୟା କରେ, କାରଣ ମୁଁ ଶାନ୍ତିରେ ଅଛି। ଆମେନ୍। ମୁଁ କହିବାକୁ ଚାହେଁ ଡେବ୍ ମୋ ଭିତରେ କ୍ୱଚିତ ସମସ୍ୟା ଦେଖାଦେଇଛି, କାରଣ ମୁଁ ଶେଷରେ ମୁଁ ତାହା ପାଇଲି। ମୁଁ କରିବା ଆଗରୁ ପ୍ରାୟ ମୁଁ ନିଜକୁ ମାରିଦିଏ, ମୁଁ ଅଦ୍ଭୁତ କ୍ଷେତ୍ର ପାଇଁ ପ୍ରସ୍ତୁତ ହୁଏ, କିନ୍ତୁ ଶେଷରେ ମୁଁ ପାଇଛି କେବଳ ଈଶ୍ୱର ପରିବର୍ତ୍ତନ କରିପାରନ୍ତି। ଏବଂ ମୁଁ ସନ୍ଦେହ କରୁଛି ଯଦି ଈଶ୍ୱର ତାଙ୍କ ବାଟକୁ ଭଲ ନ ପାଆନ୍ତି ତାହେଲେ ଈଶ୍ୱର ତାଙ୍କୁ ପରିବର୍ତ୍ତିତ ହେବା ପାଇଁ କହିବେ, ଏବଂ ସେ ସେହି ମନୋଭାବ ମୋତେ ମଧ୍ୟ ଦେଖାଇବେ। ମୋର 4 ପିଲା, ସେମାନେ ସମସ୍ତେ ଭିନ୍ନ ପ୍ରକାର, ବହୁତ ଭିନ୍ନତା। ଏହା ଏପରି କିପରି ହେଲା ତୁମେ ସମସ୍ତେ ଗୋଟେ ସ୍ଥାନରୁ ବାହାରିଛ ମୁଁ ଏହା ଜାଣିପାରୁନି। ତୁମେ ଦେଖିବ ପ୍ରତ୍ୟେକ ଭିନ୍ନ ଭିନ୍ନ କାମ କରୁଛନ୍ତି ଏବଂ ତୁମେ ଭାବିବ ମଣିଷ ଏପରି କର ନାହିଁ। ଓ ଆମେ ସେମାନଙ୍କୁ କହିବାକୁ ଚାହୁଁ, ତୁମମାନଙ୍କ ମଧ୍ୟରୁ କେତେଜଣ ଲକ୍ଷ୍ୟ କରିଛ ଯେ ତୁମର ପିଲାମାନେ ବଡ଼ ହୋଇଯିବେ, ସେମାନଙ୍କୁ କିଛି କହିବ? ସେମାନେ କାହାକୁ ଭଲ ପାଇବେ, ମାଙ୍କୁ? ମୋତେ 30 ବର୍ଷ ହୋଇଛି, ତେଣୁ ଆମେ ବିବାହ ପାଇଁ ଚିନ୍ତିତ ଅଛୁ, ଆମେ ପିଲାଙ୍କ ପାଇଁ ଚିନ୍ତିତ ହେଉଛୁ, ଆମେ ନାତି ନାତୁଣୀଙ୍କ ପାଇଁ ଚିନ୍ତିତ ହେଉଛୁ, ଆମେ ପୃଥିବୀ ପାଇଁ ବ୍ୟଥିତ ହେଉଛୁ, ଆମେ ଯାହା କିଛି ଭୁଲ କରୁଛୁ ତା ପାଇଁ ଦୁଃଖିତ ହେଉଛୁ, ଆମେ ଦୁଃଖିତ ହେଉଛୁ, ଆମେ ଚିନ୍ତିତ ହେଉଛୁ, ଆମେ ଦୁଃଖିତ ହେଉଛୁ। ଯାହା କିଛି ତୁମେ କରୁଛ ପ୍ରକୃତରେ ତୁମେ କରିପାରିବ, ତୁମେ ପ୍ରକୃତରେ ନିଜକୁ ରୋଗଗ୍ରସ୍ତ କରିପାରିବ। ଚିନ୍ତା ସହିତ ଲୋକମାନଙ୍କୁ ଘା କରାଏ, ତୁମର ମୁଣ୍ଡବିନ୍ଧା ହୋଇପାରେ, ସ୍ନାୟୁଗତ ସମସ୍ୟା ହୋଇପାରେ, ଏହା ତୁମକୁ ବିରକ୍ତିକର କରିପାରେ, ଏହା ଅନେକ ପ୍ରକାର ଚାପ ସୃଷ୍ଟି କରିପାରେ, କ୍ୟାନ୍ସର ଚାପ ସହିତ ସଂଯୁକ୍ତ ଅଟେ, ଏହା ଶୋଇବାରେ ବାଧା ଦିଏ, ଏହା ଦେଖିବାରେ ବାଧା ଆଣେ। ତୁମେ ଆରମ୍ଭ କରିଥାଅ ଏବଂ ତୁମର ଯାହା ଦେଖେଇବା କଥା ତାହା କରିପାରି ନଥାଅ, କାରଣ ତୁମେ ସବୁ ବିଷୟ ପାଇଁ ଚିନ୍ତିତ ଥାଅ। ତେଣୁ ତୁମେ ସବୁ ବିଷୟ ଭୁଲିବାକୁ ଆରମ୍ଭ କର। ଆଜି ମୁଁ ଏଠାରେ ଗୋଟେ ସାକ୍ଷ୍ୟ ପାଇଛି। ମୁଁ ଭାବୁଛି ତୁମେ ତୁମ ପାଖରେ ପବିତ୍ର ଆତ୍ମାଙ୍କ ଶକ୍ତି ଥିବାରୁ ତୁମେ ତୁମେ କହିବାକୁ ଚାହୁଁଛ। ମୁଁ ଆଉ ଚିନ୍ତିତ ହେବାକୁ ଚାହୁଁ ନାହିଁ। ଗୋଟେ ମିନିଟ୍, ମୁଁ ତୁମକୁ କହୁଛି, ତୁମକୁ ଯୁଦ୍ଧ କରିବାକୁ ହେବ, କାରଣ ଯେଉଁ ମିନିଟ୍ରେ ବା ସମୟରେ ତୁମେ ଚିନ୍ତିତ ହେବ ନାହିଁ ବୋଲି ନିଷ୍ପତ୍ତି ନେବ, ସେହି ସମୟରେ ଶୈତାନ ତୁମକୁ ଆର ନୂଆ ବିଷୟରେ ଚିନ୍ତା ଯୋଗାଇବ। ସେଥିପାଇଁ ତୁମକୁ କିଛି ଘୋଷଣା କରିବାକୁ ହେବ। ଶୈତାନ, ତୁମେ ମୋତେ ବୁଝୁନାହ, ମୁଁ ଦୁଃଖରେ ରହିବାକୁ ଚାହେଁ ନାହିଁ। ତୁମେ ଉତ୍ତମ ଅସ୍ତ୍ର ନିଅ, କିନ୍ତୁ ମୁଁ ଦୁଃଖରେ ରହିବାକୁ ଚାହୁଁ ନାହିଁ। ଦେଖ, ମୁଁ ତୁମକୁ ବୁଝାଇ ପାରିବି, ଖ୍ରୀଷ୍ଟ ଧର୍ମ ଏକ ନକାରାତ୍ମକ ଧର୍ମ ନୁହେଁ। ଏହା ଏପରି ନୁହେଁ ଯେ ଆମେ କେବଳ ଆଶା କରିବା, ଆମେ ପାଇଛୁ, ଆମେ ପ୍ରାର୍ଥନା କରୁଛୁ ଏବଂ କହୁଛୁ ଈଶ୍ୱର ଯାହା କହୁଛନ୍ତି ତାହା କରୁଛୁ। ଆତ୍ମା, ତୁମ ମଧ୍ୟରୁ ଯଦି କିଏ ନିଜର ମନୋଭାବ ବଦଳାଇବାକୁ ଚାହୁଁଛି, ଆତ୍ମା, ତୁମର ଜୀବନ 360 ଡିଗ୍ରୀରେ ବୁଲିଯିବ। ଯଦି ତୁମେ କେବଳ କହିବ ମୁଁ ମୋର ସମାଧାନ କରିବା ପାଇଁ ଯୋଗ୍ୟ ନୁହେଁ, ମୁଁ ଜମାରୁ ସମାଧାନ କରିବାକୁ ଯୋଗ୍ୟ ନୁହେଁ, ମୁଁ ଜାଣେ ନାହିଁ କ'ଣ କରିବାକୁ ହେବ, ଏବଂ ଯେତେବେଳେ ଲୋକମାନେ କୁହନ୍ତି ତୁମେ କ'ଣ କରିବାକୁ ଯାଉଛ, ତୁମେ କ'ଣ କରିବାକୁ ଯାଉଛ, ଜାଣେ ନାହିଁ, କିନ୍ତୁ ଜଣକୁ ହିଁ ଜାଣେ ଯିଏ ଜାଣିଛନ୍ତି। ମୁଁ ଭାବୁଛି ସେ ମୋତେ କହିବେ କେତେବେଳେ ଏହା ଉତ୍ତମ ପ୍ରସ୍ତୁତ। ଚିନ୍ତାର ସଂଜ୍ଞା ଶୁଣ, ଏହି ସଂଜ୍ଞା ମୁଁ ପାଇଛି, ମୁଁ ଏଥିପାଇଁ ପ୍ରସ୍ତୁତ ନୁହେଁ, ଅନେକ କାରଣ ଥିଲା, ବର୍ତ୍ତମାନ ମୁଁ ଭୁଲିଗଲି, କିନ୍ତୁ ମୁଁ ପାଇଲି ନିଜର ଯନ୍ତ୍ରଣା ସହିତ ବିଚଳିତ ଭାବନା। ଏଠାରେ କେହି ଅଛନ୍ତି ଯିଏ ନିଜର ମାନସିକ ଯନ୍ତ୍ରଣାକୁ ନିଜର ଜ୍ଞାନରେ ବଦଳାଇ ପାରିବ? ହଁ, ଆଜି ତୁମେ କ'ଣ କରୁଛ ନିଜର ମାନସିକ ଯନ୍ତ୍ରଣା ପାଇଁ? ହଁ, ମୁଁ ଭାବୁଥିଲି ମୁଁ ଆଜି ଦିନଟିରେ ମୋ ନିଜକୁ ସମ୍ପୂର୍ଣ୍ଣ ଅସୁବିଧାରେ ଅତିବାହିତ କରିବି। ନିଜର ଯନ୍ତ୍ରଣା ସହିତ ବିଚଳିତ ଚିନ୍ତା, ଅସୁବିଧା ଓ ଯନ୍ତ୍ରଣା, ମାନସିକ ଯନ୍ତ୍ରଣା ସହିତ ବିରକ୍ତି ଭାବ, ଦୁଶ୍ଚିନ୍ତା ଓ ଉତ୍କଣ୍ଠା, ବେକକୁ ଧରିବା, ଦାନ୍ତ ରଗଡ଼ିବା। ବାଇବେଲ କୁହେ ପୃଥିବୀର ଚିନ୍ତା କ୍ଲେଶ ବାଇବେଲ କହେ ଉତ୍କଣ୍ଠା ଧନର ଛଳନା ଈଶ୍ୱରଙ୍କ ବାକ୍ୟକୁ କଣ୍ଠରୋଧ କରେ। ଦୁଃଖ କରିବାରେ କଟାଉଥିବା ସମୟକୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ କଟାଅ। ଉତ୍ତମ ଯୁଦ୍ଧରେ ପ୍ରାଣପଣ କର। ବାଇବେଲରୁ କିଛି ବାହାର କରି ବଡ଼ ପାଟି କରି କୁହ, ତୁମ ନିଜର ସ୍ୱର ତୁମର ଭୁଲ ଚିନ୍ତାଧାରାରେ ବାଧା ଜନ୍ମାଇଥାଏ। ଅନ୍ୟ କିଏ କହୁଥିବା କଥାଠାରୁ ତୁମେ ନିଜେ ଯାହା କହୁଛ ତାହାକୁ ବେଶୀ ବିଶ୍ୱାସ କର। ତୁମେ ଦୁଃଖରେ ରହିବ ନାହିଁ ବୋଲି ନିଷ୍ପତ୍ତି ନିଅ। ସୃଷ୍ଟିରେ ମନୁଷ୍ୟ କେବଳ ଗୋଟିଏ ପ୍ରାଣୀ ଯିଏ ଚିନ୍ତା କରେ। ଆମେମାନେ ଜ୍ଞାନୀ ଭାବରେ ଗଣା, ଆମେମାନେ ଅନ୍ୟଠାରୁ ପ୍ରତ୍ୟେକ ଏହା ପାଇଛନ୍ତି। ଗଛ ଚିନ୍ତା କରେ ନାହିଁ, ଚଢ଼େଇ ଚିନ୍ତା କରେ ନାହିଁ, ଠେକୁଆ ଚିନ୍ତା କରେ ନାହିଁ, ଫୁଲ ଚିନ୍ତା କରେ ନାହିଁ, ସିଂହ ଚିନ୍ତା କରେ ନାହିଁ, ଘୁଷୁରୀ ଚିନ୍ତା କରେ ନାହିଁ, ଗାଈ ଚିନ୍ତା କରେ ନାହିଁ। ଓ ଆମେ ହେଉଛୁ ଚତୁର ଜ୍ଞାନୀ ଦଳ, ଜ୍ଞାନବାନ, ଆମେ ବହୁତ ଚିନ୍ତା କରୁ, ଆଉ କିଏ ଚିନ୍ତା କରନ୍ତି ନାହିଁ। ମାଥିଉ 25 ଅର୍ ମାଥିଉ 6। ମୁଁ ଚିନ୍ତିତ ପ୍ରକୃତରେ କିପରି ଚିନ୍ତା କରିବା ନାହିଁ, କିପରି ନମ୍ର ହେବ ତାହା ଶିକ୍ଷା କର। ଶିକ୍ଷା କର ତୁମେ କ'ଣ କରିପାରିବ, କ'ଣ ନ କରିପାରିବ। ଈଶ୍ୱର ତୁମକୁ ଯାହା କରିବାକୁ କହୁଛନ୍ତି ତାହା କର, କିନ୍ତୁ ତୁମକୁ ସେ ଯାହା କରିବାକୁ କହୁନାହାନ୍ତି ସେଥିରୁ ନିବୃତ ରୁହ। ତୁମେ ଯାହା ପାରିବ କର, ତୁମେ ଯାହା କରିପାରିବ ନାହିଁ ଈଶ୍ୱର କରିବେ। ମାଥିଉ 6, ଏ ନିମନ୍ତେ ମୁଁ ତୁମମାନଙ୍କୁ କହୁଅଛି ତୁମର ଜୀବନ ପାଇଁ ଚିନ୍ତିତ ହୁଅ ନାହିଁ। ତୁମ ଜୀବନ ବିଷୟରେ ପରବର୍ତ୍ତୀ ସମୟରେ ଯେତେବେଳେ ତୁମେ ଦୁଃଖିତ ହେବାକୁ ଆରମ୍ଭ କରିବ ସେତେବେଳେ ନିଜ ସହିତ ଅଳ୍ପ କଥା ହୁଅ ଏବଂ କୁହ ଠିକ୍ ଅଛି, ବନ୍ଦ କର, ବର୍ତ୍ତମାନ ହିଁ ବନ୍ଦ କର, ନିଜ ସହିତ କଥା ହୋଇ କୁହ ଏହା କିଛି ଭଲ କରିବାକୁ ଯାଉ ନାହିଁ। ମୁଁ ସେଠାରେ ଥିଲି, ମୁଁ ତାହା କରିସାରିଛି, ଆଜି ଦିନଟିକୁ ମୁଁ ମାନସିକ ଯନ୍ତ୍ରଣାରେ ନଷ୍ଟ କରିବି ନାହିଁ ଏବଂ ଏହି ବିଷୟକୁ ବାରମ୍ବାର ଚିନ୍ତା କରିବା ଦ୍ୱାରା ମୁଁ ନିଜକୁ ଅସୁବିଧାରେ ପକାଇବି ନାହିଁ। ପ୍ରଭୁ, ମୁଁ ତୁମ ଉପରେ ସେ ଭାର ଦେଉଛି, ଏହା ତୁମକୁ ଦେଉଛି, ତାପରେ କ'ଣ କରିବାକୁ ହେବ ତୁମେ ଜାଣିପାରିବ।